ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଆମେ ଆତ୍ମନିର୍ଭର ହେଲେ ଓଡ଼ିଶା ସମୃଦ୍ଧ ହେବା ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି କହିଛନ୍। 2036 ତକ ସମୃଦ୍ଧ ଓଡ଼ିଶା ଗଠନ ହେବା ଆଉ ରାଜ୍ୟ ସରକାର ପେସା ଆଇନକେ କାର୍ଯ୍ୟକାରୀ କରିବେ। ଭୁବନେଶ୍ୱର ରାଜଭବନଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇକରି ଡକ୍ଟର କମ୍ମମ୍ ପାଟି ଇ ବାବଦେ ସୂଚନା ଦେଇଛନ୍। ରାଜ୍ୟର ବିକାଶ ଲାଗି ସରକାରଙ୍କ ତରଫରୁ ନିଆଯାଇଥିବା ଭିନ୍ ଭିନ୍ ଜନକଲ୍ୟାଣକାରୀ ପଦକ୍ଷେପ ବାବଦେ ଇ ଅବସରରେ ରାଜ୍ୟପାଳ ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ଇ ଅବସରରେ ରାଜ୍ୟପାଳ ରାଜ୍ୟର ବିଶ୍ୱବିଦ୍ୟାଳୟମାନଙ୍କେ ଆଇବା 2-3 ମାସ ଭିତରେ ଖାଲି ପଡ଼ିଥିବାର କୁଳପତି ପଦ ପୂରଣ କରାଯିବା ବୋଲି କହିଛନ୍। ମୁଖ୍ୟମନ୍ତ୍ରୀଙ୍କର ଅଲଗା ଜରୁରୀ କାମ ଥିବାନୁ ଆଇବା ସୋମବାର ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଇବା ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଜରିଏ ସାଧାରଣ ଲୋକଙ୍କୁ ଜଣାଇ ଦିଆଯିବା। ରାଜ୍ୟ ଉନ୍ନୟନ କମିଶନର ଆଉ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଭିନ୍ ଭିନ୍ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବାର ସରକାରୀ କାର୍ଯ୍ୟକ୍ରମମାନଙ୍କର ଅଗ୍ରଗତି ଲାଗି ଜିଲ୍ଲାସ୍ତରୀୟ ରହୁଥିବା ସମସ୍ୟା ଆଉ ସେସବୁର ସମାଧାନ ବାବଦେ ରାଜ୍ୟର ସବୁ ଜିଲ୍ଲାପାଳମାନଙ୍କ ସହିତ ଆଭାସୀ ଜରିଏ ଗୋଟିଏ ସମୀକ୍ଷା ବୈଠକ କରିଛନ୍। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ହୋଇଥିବା ବୈଠକଟି ଭିନ୍ ଭିନ୍ ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରର ଭିତ୍ତିଭୂମିର ବ୍ୟବସ୍ଥା ବିଧାୟକ ସ୍ଥାନୀୟ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଯୋଜନା ମୁଖ୍ୟମନ୍ତ୍ରୀ ଖାସ୍ ସହାୟତା ଯୋଜନା ଜଳବାୟୁ ସହନଶୀଳ ଚାଷ ଲାଗି ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ ବାଗିର ଭିନ୍ ଭିନ୍ କାମର କାର୍ଯ୍ୟକାରିତା ବାବଦେ ବୈଠକଟି ଆଲୋଚନା କରାଯାଇଥିଲା। ରାଜ୍ୟ ଆଷ୍ଟାନୁ ନଭେମ୍ବର 17 ତାରିଖ ତକ ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା 2025 ମୁଲିଛେ। ସାଇବର ଠକେଇନୁ ନିଜକେ ସୁରକ୍ଷିତ ରଖବାର୍ ଲାଗି ମଜବୁତ ଆଉ ବିଶିଷ୍ଟ ପାସୱାର୍ଡ ଦେବାର, ଓଟିପି, ଏଟିଏମ୍ ପିନ୍, ପାସୱାର୍ଡ କାହାକେ ନାଇଁ ଦେବାର, ସାମାଜିକ ଗଣମାଧ୍ୟମଟି ନିଜର ବ୍ୟକ୍ତିଗତ ସୂଚନା ସେୟାର ନାଇଁ କରବାର ବାଗିର ଭିନ୍ ଭିନ୍ ସଚେତନତାମୂଲକ ପଦକ୍ଷେପ ନେବାରକେ ଅନୁରୋଧ କରାଯାଇଛି। ଏଥିଲାଗି ସାଇବର କ୍ରାଇମ୍ ହେଲ୍ପଲାଇନ୍ ନମ୍ବର 193 ସୁବିଲ୍ ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ସହଯୋଗତି ଭାରତୀୟ ଶିଳ୍ପ ସଂଘ ତରଫରୁ ଝାରସୁଗୁଡ଼ାଠାରେ ଓଡ଼ିଶା ମାଇନିଂ କନ୍କ୍ଲେଭ 2025ର ଦୁଇଦିନିଆ ଅଧିବେଶନ ଆଉ ପ୍ରଦର୍ଶନୀ ହୋଇଯାଇଛି। କାର୍ଯ୍ୟକ୍ରମଟି ଶିଳ୍ପ ଦକ୍ଷତା ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଯୋଗ ଦେଇକରି କହିଛନ୍ତି ଯେ ଓଡ଼ିଶା ଖାଲି ଖଣିଜ ଉତ୍ତୋଳନ କେନ୍ଦ୍ର ନୁହେଁ, ଗୋଟିଏ ବ୍ୟାପକ ଶିଳ୍ପ ପରିବର୍ତ୍ତନର ନେତୃତ୍ୱ ନେଉଛି। କାର୍ଯ୍ୟକ୍ରମଟି ଶିଳ୍ପ ଆଉ ସରକାରୀ ଉଦ୍ୟୋଗରୁ 250 ଏତକା ପ୍ରତିନିଧି ଯୋଗ ଦେଇକରି ଖଣି ଆଉ ଅଲଗା ଶିଳ୍ପ ବିକାଶ ବାବଦେ ଆଲୋଚନା କରିଥିଲେ। ବାଣିଜ୍ୟ ଆଉ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷାପାଢ଼ୀ ଗଲାକାଲ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏସ୍ଟିଏ ପରିଦର୍ଶନ କରିକରି ପରିବହନ ବିଭାଗ ଅଧୀନତି ଚାଲୁଥିବାର ଭିନ୍ ଭିନ୍ ପଦକ୍ଷେପର କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ। ଏ ସମିଆତି ଶ୍ରୀମତୀ ପାଢ଼ୀ କର୍ତ୍ତୃପକ୍ଷ ଅଧିକାରୀ ଆଉ କର୍ମଚାରୀମାନଙ୍କ ସାଙ୍ଗେ ଆଲୋଚନା କରିକରି ଇ ଚାଲାଣ ଜରିଏ ଏକାଥରକେ ଦେୟ ଦେବାର ଲାଗି ଓଟିଏସ୍ ଯୋଜନାର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଜୋର୍ ଦେଇଥିଲେ। ଧରତୀ ଆବା ଜନଭାଗିଦାରୀ ଅଭିଯାନ ଅଧୀନତି ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ହିସାବରେ ଉଲ୍ଲେଖନୀୟ ପ୍ରଦର୍ଶନ ଆଉ ଅବଦାନ ଲାଗି କେନ୍ଦ୍ର ସରକାରଙ୍କର ଆଦିବାସୀ ମନ୍ତ୍ରଣାଳୟ ତରଫରୁ କେନ୍ଦୁଝର ଜିଲ୍ଲାକେ ସ୍ୱୀକୃତି ପ୍ରମାଣପତ୍ର ଦିଆଯାଇଛି। ଗଲାକାଲି ନୂଆଦିଲ୍ଲୀର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସଚିବ ଇ ସମ୍ମାନ ଦେଇଛନ୍। ଇ ପଦକ୍ଷେପ ଅଧୀନତି କେନ୍ଦୁଝର ଜିଲ୍ଲା ତାର ଲୋକାଭିମୁଖୀ ଯୋଜନା ଆଉ ଆଦିବାସୀମାନଙ୍କର କଲ୍ୟାଣକାରୀ ଯୋଜନାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଲାଗି ପ୍ରଶଂସିତ ହୋଇଛି। ରାଜ୍ୟ ପହିଲା କରି ବୁର୍ଲା ଭୀମସାରନ ଇ ନିରାମୟ ଯୋଜନା ମୁଲିଛେ। ଭୀମସାର ସୁପର ସ୍ପେଶାଲିଟି ବିଭାଗ କୋଠାନ ରହିଥିବା ନିରାମୟ କେନ୍ଦ୍ରଟି ଇ ବ୍ୟବସ୍ଥା ମୁଲିଛେ। ଆଇବା ଦିନେ ରାଜ୍ୟର ଅଲଗା ମେଡିକାଲ କଲେଜ ହସ୍ପିଟାଲ ନବିଲ ଇ ବ୍ୟବସ୍ଥା କରାଯିବା ବୋଲି ଜଣାପଡ଼ିଛି। ରୋଗୀମାନଙ୍କ ଲାଗି ମାହାଲିଆ ଉଷ ବାଣ୍ଟବାର୍ତ୍ତି ସ୍ୱଚ୍ଛତା ଆଣବାର୍ ଲାଗି ଇ ବ୍ୟବସ୍ଥା ମୁଲିଛି ବୋଲି ଭୀମସାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍। 78 ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରୀ କମିଟି ନିଷ୍ପତ୍ତି ଅନୁସାରେ ବରଗଡ଼ ଧନୁଯାତ୍ରାର ଭିନ୍ ଭିନ୍ ଚରିତ୍ର ଲାଗି କଳାକାରମାନଙ୍କୁ ବାଛବାର୍କେ ଇଚ୍ଛୁକ କଳାକାରମାନଙ୍କନୁ ଆବେଦନ ଆହ୍ୱାନ କରାଯାଉଛି। ପ୍ରାର୍ଥୀମାନେ ନିର୍ଦ୍ଧାରିତ ଆବେଦନ ପତ୍ର ବରଗଡ଼ ଜିଲ୍ଲା ୱେବ୍ସାଇଟ୍ ନାହିଁ ତ ଧନୁଯାତ୍ରା ୱେବ୍ସାଇଟ୍ରୁ ଡାଉନ୍ଲୋଡ଼ କରିକି ଅତିରିକ୍ତ ଜିଲ୍ଲାପାଳ ଆଉ ଧନୁଯାତ୍ରା ମହୋତ୍ସବ ସମିତିର ଉପସଭାପତି କାର୍ଯ୍ୟାଳୟଠାରେ ଆଷ୍ଠାନୁ ଆଇବା 1 ତାରିଖ ଭିତରେ ଦାଖଲ କରିପାରିବେ। ଇନ ଜଣାଇ ଦିଆଯାଇପାରେ ଯେ ଜଣେ କଳାକାର ସବୁନୁ ଯହ 2 ଭୂମିକା ଲାଗି ଆବେଦନ କରିପାରିବେ। ଦେବଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ପୂର୍ଣ୍ଣାଗଡ଼ ନଥିବାର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ ଚାଲିଥିବାର ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ପ୍ରତିଭା ଚୟନ ଶିବିର ଉଦ୍ଯାପିତ ହୋଇଯାଇଛି। ମାଧ୍ୟମିକ ଆଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ନେଇକରି 6 କ୍ରୀଡ଼ା ଜୋନ୍ରୁ ବରିଷ୍ଠ ଆଉ କନିଷ୍ଠ ବର୍ଗଟି ବଛା ହୋଇଥିବାର ଆସିଥିବା 287 ଛାତ୍ର ଆଉ 220 ଛାତ୍ରୀ ଖେଳାଳିଙ୍କୁ ନେଇକରି ଫୁଟବଲ ଭଲିବଲ ହକି ଖୋଖୋ କବାଡ଼ି ବ୍ୟାଡ୍ମିଣ୍ଟନ ଆଉ ଦୌଡ଼କୁଦ ବାଗିର ଖେଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଲାଗି ମନୋନୀତ କରାଯାଇଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା ସୋମବାରନୁ ଦକ୍ଷିଣ ବଙ୍ଗୋପସାଗରନୁ ଫେର୍ ଗୋଟିଏ ଲଘୁଚାପ କ୍ଷେତ୍ର ବନବାର ସମ୍ଭାବନା ରହିଛି। ଆଇବା 23-24 ତାରିଖ ବେଳକେ ଲଘୁଚାପ କ୍ଷେତ୍ର ଅବପାତି ବଦଳିପାରେ। ସିଆଡ଼େ ଆଇବା 24 ଭିତରେ ସାରା ରାଜ୍ୟ ପାଗ ସୁଖା ରହିବା ବୋଲି କେନ୍ଦ୍ର ତରଫରୁ କୁହାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତିର 7:02। ଜୁହାର।